ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ପରବର୍ତ୍ତୀ ଜନଗଣନା ପାଇଁ ବିଜ୍ଞପ୍ତି ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଦୁଇଟି ପର୍ଯ୍ୟାୟରେ କରାଯିବ ଜନଗଣନା। ଝାଡ଼ାବାନ୍ତି ରୋଗ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜିଠୁ ରାଜ୍ୟବ୍ୟାପୀ ଆରମ୍ଭ କଲା ଷ୍ଟପ୍ ଡାଇରିଆ ଅଭିଯାନ। ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ଶୁକ୍ରବାରରୁ ଖୋଲିବ ବିଦ୍ୟାଳୟ ଏବଂ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଜ୍ୱର ଉପଶମ ପାଇଁ ହେବ ଫୁଲୁରୀ ତେଲ ଲାଗି ନୀତି। ଦେଶରେ ପରବର୍ତ୍ତୀ ଜନଗଣନା ପାଇଁ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଚଳିତ ଥର ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞପ୍ତି ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ରିପୋର୍ଟ।
ଷୋଡ଼ଶତମ ଜନଗଣନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। 2027 ମସିହା ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଲଦାଖ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ 2026 ଅକ୍ଟୋବର ପହିଲାରୁ ଏହା ଆରମ୍ଭ କରାଯିବ। ସେହି ଅଞ୍ଚଳଗୁଡ଼ିକରେ ତୁଷାରପାତକୁ ଦୃଷ୍ଟିରେ ରଖି ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ପ୍ରଥମଥର ପାଇଁ ଚଳିତଥର ଜାତିଭିତ୍ତିକ ଜନଗଣନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଏଥିରେ ଜନଗଣନା କରାଯିବ। ପ୍ରଥମ ପର୍ଯ୍ୟାୟରେ ଆବାସ ତାଲିକାକରଣ, ପ୍ରତ୍ୟେକ ପରିବାରର ବାସସ୍ଥାନ, ସମ୍ପତ୍ତି, ସାମ୍ପ୍ରତିକ ସ୍ଥିତି ଆଦି ନେଇ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା, ପ୍ରତ୍ୟେକ ପରିବାରରେ ସଦସ୍ୟ ସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ତଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାୟ 34 ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଓ 1,30,000 ଜନଗଣନା କାର୍ଯ୍ୟକର୍ତ୍ତା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଗଣନା କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ପ୍ରତି 10 ବର୍ଷରେ ଥରେ ଦେଶରେ ଜନଗଣନା କରାଯାଇଥାଏ। 2011 ମସିହାରେ ଶେଷ ଥର ପାଇଁ ଜନଗଣନା କରାଯାଇଥିଲା। ତେବେ 2021 ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟକୁ କରୋନା ମହାମାରୀ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା। 2011 ମସିହା ଜନଗଣନା ଅନୁଯାୟୀ ଦେଶରେ ମୋଟ ଜନସଂଖ୍ୟା 121,85,4,970 ରହିଥିଲା। ଉତ୍ତରପ୍ରଦେଶ ଜନବହୁଳ ରାଜ୍ୟ ହୋଇଥିବା ବେଳେ ସିକ୍କିମ୍ କମ୍ ଜନବହୁଳ ରାଜ୍ୟ ଭାବେ ଚିହ୍ନଟ ହୋଇଥିଲା। ଆକାଶବାଣୀ କଟକ ସମ୍ବାଦ ବିଭାଗରୁ ମୁଁ ନୀନା ସାହୁ।
ରାଜ୍ୟରେ ଆଜିଠାରୁ ଷ୍ଟପ୍ ଡାଇରିଆ ଅଭିଯାନ ଆରମ୍ଭ ହୋଇଛି। 45 ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ସେଠାରେ ଜଳଉତ୍ସ ବିଶୋଧନ, ଓଆର୍ଏସ୍, ହାଲୋଜେନ୍ ଏବଂ ଜିଙ୍କ୍ ଆଦି ଔଷଧ ବଣ୍ଟନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହି ଅଭିଯାନରେ ଆଶାକର୍ମୀମାନେ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଲୋକଙ୍କୁ ସଚେତନ କରାଇବେ। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ନେଇ ଲୋକଙ୍କୁ ଅବଗତ କରାଇବାର ବ୍ୟବସ୍ଥା ହୋଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ବୁଲିବା ଆରମ୍ଭ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତରେ ଯାଇ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କୁ ଭେଟିବା ସହ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହି ଅଭିଯାନର ଶୁଭାରମ୍ଭ ହୋଇଥିବା ନେଇ ସମ୍ବାଦ ଆମର ହସ୍ତଗତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟଠାରେ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତି ସ୍ଥିର ରହିଛି। ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲାର ଆଜି ବିଭିନ୍ନ ଡାକ୍ତରଖାନାରେ 260 ଜଣ ଆକ୍ରାନ୍ତ ଚିକିିିିତ ହେଉଥିବା ବେଳେ ଯାଜପୁର ରୋଡ୍ ଡାକ୍ତରଖାନାରେ 12 ଜଣ ନୂଆ ଝାଡ଼ାବାନ୍ତି ରୋଗୀ ଭର୍ତ୍ତି ହୋଇଛନ୍ତି। ରୋଗୀଙ୍କର ଚିକିତ୍ସା ଏବଂ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଭାବିତ ଅଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ସ୍ଥାନରୁ ଝାଡ଼ାବାନ୍ତି ରୋଗ ନେଇ କୌଣସି ସୂଚନା ମିଳିନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଆଧାରରେ ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ରୋଗର କାରଣ ଏବଂ ଏହାକୁ ପ୍ରତିହତ କରିବାର ବାର୍ତ୍ତା ନେଇ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ପରିକ୍ରମା କରୁଛି। ପାଣି ଫୁଟାଇ ପିଇବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି ବୋଲି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି କହିଛନ୍ତି।
ଆମର ଡାଇରିଆ, ସିଭିୟର ଡାଇରିଆ ଇନଫେକ୍ସନ ୱିଥ୍ ଫ୍ୟୁ କେସେସ ଅଫ୍ କୋଲେରା ଡିଟେକ୍ସନ, ସେଥିରେ ଆମେ ରେଗୁଲାରଲି ଟ୍ରିଟମେଣ୍ଟ ଏବଂ ଆଇଇସି ଆଣ୍ଡ ଡିସ୍ଇନଫେକ୍ସନ ଏସବୁ ଆମେ କଣ୍ଟିନ୍ୟୁଅସଲି କରୁଛୁ। ଟ୍ରିଟମେଣ୍ଟ ସାଇଡ୍ରେ ଏବେ ଆମର ପେସେଣ୍ଟ ସବୁ ଫେସିଲିଟିଜରେ ମିଶିକି 260 ପାଖାପାଖି ଅଛନ୍ତି, ଏବଂ ଆମର ଯେଉଁ ନୂଆ ଇନଫେକ୍ସନ ଗୁଡାକ କୋଉ କୋଉ ଏରିଆସରେ ଆସୁଛି ସେଇଟା ମଧ୍ୟ ସବୁ ଫେସିଲିଟିଜରେ ମନିଟର କରାଯାଉଛି, ସୋ ଦାଟ୍ ସେ ଏରିଆସରେ ଆମେ ଅଧିକ ଫୋକସ୍ କରିକି ଡିସ୍ଇନଫେକ୍ସନ ସ୍ପ୍ରେଡ୍ ଏଫର୍ଟସ୍ ମଧ୍ୟ କରିପାରିବା।
ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ଜଣେ ଡାଇରିଆ ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 62 ଜଣ ଆକ୍ରାନ୍ତ ବିଭିନ୍ନ ହସ୍କିଟାଲରେ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ହୋଟେଲରେ ଖାଦ୍ୟର ମାନ ଏବଂ ଗୁଣବତ୍ତା ଯାଞ୍ଚ କରାଯାଇଛି। ଗ୍ରୀଷ୍ମ ଅବକାଶ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ଶୁକ୍ରବାରଠାରୁ ଖୋଲିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟ ଖୋଲିବା ଦିନଠାରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଲାଗୁ ହେବ। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆସନ୍ତା 20 ତାରିଖରୁ ମଧ୍ୟାହ୍ନ ଭୋଜନ ଦିଆଯିବ। ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରୋଷଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଏବଂ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଆଜି ଅନବସର ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଲାଗି ହେବ। ଗତବର୍ଷର ହେରାପଞ୍ଚମୀ ଦିନଠାରୁ ଘଣାପେଡ଼ା ରାଶି ତେଲରେ କର୍ପୂର, ଚୁଆ, ପରଖ, ପିଙ୍ଗଳ ଆଦି ସହ 14 ପ୍ରକାର ଫୁଲ ଏବଂ 7 ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଯାଇ ମାଟି ତଳେ ଏକ ପାତ୍ରରେ ଦୀର୍ଘ 1 ବର୍ଷ ଧରି ପୋତାଯାଇ ସ୍ୱତନ୍ତ୍ର ଭାବେ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇଥିଲା। ପଞ୍ଚମୀ ତିଥିରେ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗୁ କରାଯିବ। ପତି ମହାପାତ୍ର ସେବକ 3ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦୈତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦ୍ଦନ କରିବେ। ଶାସ୍ତ୍ର ଅନୁସାରେ ବିଶ୍ୱାସ ରହିଛି ଏହି ତେଲ ଲାଗୁ ହେବା ପରେ ଶ୍ରୀବିଗ୍ରହଙ୍କର ଜ୍ୱର ଉପଶମ ହୋଇଥାଏ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ 40 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଏହି ଶିବିରରେ ମୋଟ 68 ଆପତ୍ତି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ 61 ବ୍ୟକ୍ତିଗତ ଏବଂ 7 ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଏବଂ ସାଧାରଣ ଜନତା ସମାଧାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ପ୍ରମୁଖ ଅଭିଯୋଗର ଶୁଣାଣିରେ ମୋଟ 184 ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଆଜି 106 ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଛି। ସେଥିରୁ 88 ବ୍ୟକ୍ତିଗତ ଏବଂ 18 ଗୋଷ୍ଠୀଗତ ଥିବା ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଆଜି 50 ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଧରତୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନାରେ ଅନ୍ତର୍ଭୁକ୍ତ ନୟାଗଡ଼ ଜିଲ୍ଲାର 113 ଗ୍ରାମର ସଚେତନତା ଓ ସଫଳ ହିତାଧିକାରୀଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରାକ୍ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ବଣିଆ ଏବଂ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ 113 ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯାଇଛି। ଭଦ୍ରକ ଜିଲ୍ଲାର ଧାମନଗର, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର, ଭଣ୍ଡାରୀପୋଖରୀ ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା 50 ଅଧିକ ଥିବା ଜଣାପଡ଼ିଛି। ଆକ୍ରାନ୍ତମାନେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଜି ଶୁଭାରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ କରାଯାଉଛି ଏବଂ ବାସି ଖାଦ୍ୟକୁ ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଭବନରେ ଆଜି ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସ 2.0 ଆର୍ଥିକ ବର୍ଷ 2025-26 ସମ୍ବନ୍ଧୀୟ ସରପଞ୍ଚମାନଙ୍କର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଏଥିରେ ଯୋଗଦେଇ ସେମାନଙ୍କର ପଞ୍ଚାୟତରେ ସରକାରୀ କାର୍ଯ୍ୟଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ନେଇ ଖସଡ଼ା ସମ୍ପର୍କରେ ଆଲୋଚନା କରିଥିଲେ। ଭୂତଳ ଜଳର ସଂରକ୍ଷଣ କିପରି କରାଯାଇପାରିବ, ପଞ୍ଚାୟତରେ ଲୋକଙ୍କୁ ରୋଜଗାରକ୍ଷମ ଭଳି 9 ମାନଦଣ୍ଡରେ ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି। ବୌଦ୍ଧ ଜିଲ୍ଲା କଚେରିପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାରେ ମହିଳା ଓ ଶିଶୁ ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ହିତାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ଅତିଥିମାନେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର ନିୟମ 2006 ଅନୁଯାୟୀ ମୋଟ 12 ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କରାଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶରେ ପରବର୍ତ୍ତୀ ଜନଗଣନା ପାଇଁ ବିଜ୍ଞପ୍ତି ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। 2 ପର୍ଯ୍ୟାୟରେ କରାଯିବ ଜନଗଣନା। ଝାଡ଼ାବାନ୍ତି ରୋଗ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜିଠୁ ରାଜ୍ୟବ୍ୟାପୀ ଆରମ୍ଭ ହେଲା ଷ୍ଟପ୍ ଡାଇରିଆ ଅଭିଯାନ। ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ଶୁକ୍ରବାରରୁ ଖୋଲିବ ବିଦ୍ୟାଳୟ ଏବଂ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଜ୍ୱର ଉପଶମ ପାଇଁ ହେବ ଫୁଲୁରୀ ତେଲ ଲାଗି ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଶେଷ।